वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय। श्रीमद्भगवद्गीता षष्ठाध्याय श्लोक 37। यतो यतो निश्चलति मनः चञ्चलम् अस्थिरम् ततो ततो नियमे तदा आत्मनैव सन्ने शब्दन्वा यतः येन निश्चलति विचलत हुए मन चञ्चलम् अस्थिर तथा एवं तत्परे नियम्य नियंत्रितकरी एतत् एको आत्मनि आत्मारे एव निश्चितभावे वसन् अधीन नयेत् अनुभव चेत्। श्रीमद्भक्तिश्रीमद्वाद्रेष्मद्वाद्रे मन अति चंचल अस्थिर तार स्वभाव जगू यदि मन विचलित हुए अर्थात अन्यत्र चले जाए ध्यान वस्तु ठीक दूरी जाए ताहले व्यक्ति से फेर आने उचित एवं आत्मार अधीन पुणी अवस्थापित करवा उचित। मन स्वभाव है चंचल अस्थिर किंतु आत्मानुभूति लाभ करता योगी मन को वस्तुत करजे मन वस्तुत हो जे मन इंद्र मान वस्तुत करी गोस्वामी स्वामी अटे किंतु जे मन बस अटे गोदास मन दास जाए इंद्रिय सुख कैसे दूर परिमाण में प्रदय कर गोस्वामी जानती दिव्य इंद्रिय सुख से इंद्रिय ऋषिकेश अर्थात इंद्रिय मान प्रभु कृष्ण सेवा निजुक्त हुआ उचित विशुद्ध इंद्रिय मान सहाय कृष्ण सेवा कले कृष्ण चेतना कह जाए इंद्रिय मान को संपूर्ण रूपे आयत्त करपकार अधिक कौन ध्यान पद्धति वर्णना कर ध्यान करो सत्ययुग प्रोसेस सत्ययुग पद्धति ध्यान तृतीय जब ध्याय विष्णु चतयाखी द्वापरचर्या कड़ु तत्कीर्तना कड़ु तत्कीर्तन तृतीय जब ध्याय विष्णु ये जो ध्यान ये होती सत्ययुग उपाय भगवान प्राप्त हमारा क्या ध्यान सत्ययुग भगवान का जो पवित्र युग ये युग युग व्यवस्था था सत्ययुग धर्मचारी का सुरक्षित था तपस्या शौच दया सत्य इति पादा प्रतिकृता यो चार पाद धर्म चार पाद जेहेतु सुरक्षित थिला तेणु लोक आयुष दश धर्म लोकान सब कुछ ठीक भाव थिला जेहेतु दिनक दिन कमी जाऊ सब धर्म ग्लानी होती से सब जिन कमी जब जाऊ काम दिन धर्म सत्य शौच क्षमा दया आयुष बल स्मृति ये सब धर्म ग्लानी हो संगे संगे सब पुत्र ये सब आठ जिस ग्लानी हो तेणु धर्म सत्य युग में लोक मान आयुष लक्ष वर्ष था कमी चुका सब जिन कमी चुका तेणु से समय भगवान ध्यान करते नारायण परा वेदा नारायण पराक्षरा नारायण प्रमुखी नारायण प्रगति मंत्र तेणु से समय लोक मान आयुष लक्ष वर्ष थिला लोक मान ध्यान करुले उदाहरण दि जाए शास्त्र वर्णना कर ऋषि 60,000 वर्ष के ध्यान करते 60,000 वर्ष तेणु 60,000 वर्ष ध्यान करते जोबले इंद्र देखिले विश्वामित्र तपस्या करणी भारण पड़गला भय आसगला मोर पोष को नहीं सीए तेणु से मेनक पठेले अवसरा सरदर अवसरा तेणु प्रभुपाद महाराज कहते मेनका देखी ना सी कातर ऋण शब्द शुणी आकर्षित होगले संग कर सतान दाते शकुंतला कंदमणि आश्रम थे शकुंतला दुष्मत विवाह कर चंद्रमंत्री आश्रम दुष्मत पुत्र भरत तेणु ये भरत वंश आसती पांडव मैंने तेणु भगवान भगवत गीता अर्जुन को अनेक समय भारत के संबोधन कर भागवत मध्यमी परीक्षित महाराज को भारत संबोधन करते तेणु ये प्रसिद्ध कथा रही सत्यदेवरे लोक मैंने भाव में आयुष इत्यादि बहुत प्रेरणा था कहला सत्यदेवरे थे कपूर्मी कन्या रेवती रेवती पिता से चिंता कले कन्या बहुत गुणवान गुणवती कन्या से किए स्वामी से चिंता करे ना जाने ना प्रकृति तेणु से पढ़े ब्रह्म लोक को शक्ति थिला ब्रह्म लोक जाए ब्रह्मा रही सर्वश्रेष्ठ लोक हूँ ब्रह्म लोक आम जो लोक रही पृथ्वी लोक आ भूलोक शुद्ध लोक महत लोक जन लोक तप लोक जाहलोक ब्रह्मा अच्छा जो ब्रह्मा विषय भगवदगीतार ऐश्वर्य विषय वर्णना कर सहस्र युग पर्यंत महत्व ब्रह्म विधु तक गोटे दिन हूँ आम एक हजार दिव्य युग यही ऐश्वर्य विषय जापर ब्रह्म लोक ऐश्वर्य तेणु गोटे युग हूँ सत्य प्रजा द्वापर कली ये चार युग मिसले गोटे युग हूँ दिव्य युग ये चार युग परिमाण हूँ 43,20,000 वर्ष ये कलयुग परिमाण हूँ 42,000 वर्ष तार दुई गुण हूँ द्वापर युग परिमाण तार तीन गुण त्रेतायुग परिमाण तार चार गुण सत्ययुग परिमाण एक भाव सत्य त्रेता द्वापर कली चार युग मिसले आसूसी 43,20,000 वर्ष आपको जब हजार गुणवा तो ब्रह्मा गोटे दिन से राति रही मस रही वर्ष रही भाव 100 वर्ष हेल्ले ब्रह्मा आयुष तेणु ककुर्मी जो पहुँचे ब्रह्म लोक ब्रह्मा व्यस्त थे भगवान मैनेजमेंट दायित्व रही तेणु भगवान को गुणगान कराए तेणु संगीत गान करा सरस्वती संगीत गान करते तेणु से देखा करने डेरी होगा ब्रह्मा पहुँचे देखिले ककुर्मी प्रणाम कर ब्रह्मदेव मोर कन्यार आपड़ विधि विधि रचना करे क्या बहुत कर सब प्रजापति विधि स्थिर करे कौट बहुत कर तेणु सी पचारे मोर कन्यार किए बहुत करेंगे ना आप चिंता करवाह करने ना बर्तमान युग अनेक युग बीतीगला कि बर्तमान द्वापर युग चलती भगवान बलदेव तांकर लीला चलते भगवान कृष्ण बलराम 1920 उत्तर उत्तर भागवत प्रथम सुंदर तृतीय अध्याय सुत गोस्वामी वर्णना करती। तेणु से भगवान बलदेव वर्तमान द्वारका रही कन्या को प्रदान कर तेणु से आसी कन्या रेवती को प्रदान कले। तेणु रेवती को प्रदान कले रेवती सत्यदेव आयुष उच्चता बहुत उच्च क्या तेणु भगवान होती द्वापर युगर बलराम द्वापर युग अनुसार से उच्चता प्राप्त होते तेणु उच्चता को सामान करदे कि सामान कले हल रही मंगल मंगल हल मंगल आयुध हलायुध भगवान बलदेव तेणु हला को कांधरे दे टे टाणीदे भगवान इच्छा अनुसार समस्त रेवती देवी जय रेवती रमण भगवान हलदेव भगवान की भगवान हलायुध रेवती रमण श्री बलराम की। तेणु यह भाव सत्युगरे ध्यान कर चंचल स्थिर करें रेणुका जो मेनका पात्र रंधन शब्द से आकर्षित हो गले। तेणु ये जो ध्यान ये ध्यान प्रकृति सत्य युगर उपाय भगवान प्राप्त हमारे उपाय ध्यान ध्यान मध्यम भगवान प्राप्त होते सत्य युग प्रशेष से महाराज कहती एक्सपायर डेट एक्सपायर मेडिसिन डेट एक्सपायर हो जाए जो ध्यान मंदिर भगवान को प्राप्त हो जो उपाय ये उपाय एक्सपायर कर गला वर्तमान आप पढ़ से संभव नुह सत्युग पर जो त्रेतांग आसला त्रेतांग भगवान प्राप्त हमारे उपाय था जेहतु तो मखी यज्ञ मध्यम भगवान आराधना कर तृतीय भगवान रामचंद्र आसते राम नारायण आनंद मुकुंद सुदन कृष्ण केशव कंसारी हरि वैकुंठ वाहन ये हूँ तृतीय कार्यक्रम मंत्र। तेणु ये मंत्र ध्यान करी यज्ञ आराधना करी भगवान प्राप्त होते तृतीय भगवान रामचंद्र आसते महाभागवत वर्णना कर 10,000 वर्ष श्री भगवान चलता शासन चलता भगवान ये लीला करुले भगवान रामचंद्र। तेणु भगवान रामचंद्र जो लीला सामने कले से समय अयोध्यावासी समस्ते भगवान धाम प्राप्त हेले अयोध्या धाम प्राप्त हेले भगवान रामचंद्र समय घटना। तेणु तापर जो द्वापर युग आसला भगवान कृष्ण आसले मंत्र परिवर्तित हो गला हरे मुरारे मधुकैट भारे गोपाल गोविंद मुकुंद सुरे जगेश नारायण कृष्ण विष्णु निराशय मां जगदीश रक्ष योति द्वापर युग मंत्र कार्यक्रम मंत्र एवं भगवान आराधना उपाय था द्वापर परिचर्या मंदिर जो अर्चना इत्यादि होती ये हूँ द्वापर युगर उपाय जगन्नाथ मंदिर भगवान जो अर्चना होती भगवान की पूजा उत्सव होती 52 भोग लगे भगवान 56 कौटी भोग क्या गोटे कौटी के आम देखिले मोर पिता चलीगले जो थी ईस्कन गदीगिरे चैतन्यचंद्र महाराज कहते गोटे कौटी हूँ कोड़े गौणी गौणी मैंने गौणी गौणी कौन जानते गौणी हाँ हाँ सीटा के गौणी हाँ विभिन्न पांच के जी तेणु गोटे कौटी हूँ 20 गौणी 100 kg तेणु 56 कौटी मान 56 56 क्विंटाल
ये भगवान जगन्नाथ भगवान कर खाद्य 56 करोड़ लोग खाते भगवान देखो 52 बार खाते महाप्रभु जाते भगवान जो कि 56 करोड़ लोग खाऊँगी सी जो लीला करते नदी आसिले पूरी की आसिले पूरी रे से समय जे राजा प्रतापदेव तांकर जे पंडित थे सर्वम भट्टाचार्य जे कि देवता मान गुरु बृहस्पति अवतार से खाया अनुरोध करते भिक्षा देखा अनुरोध करते बहुत बड़ प्रसंग रही तेणु जिते बड़े जा देखिले महाप्रभु जा बसिले प्रसाद खाया खाद्य ग्रहण करने अनेक प्रकार आम जमी वर्णना करी गौर हरे कितने प्रकार आईटम भक्तिवृंद ठाकुर देखते कते प्रकार आपट सब बंगला ये सब रही खाद्य सब रही खाद्य सब तेनाली भाव अनेक प्रकार खाद्य रही भगवान उपभोगी से भगवान तेणु महाप्रभु जो कहले इति खाद्य मुझे सन्यासी खाद्य खाए तेणु सर भट्टाचार्य से क्या कहते कहते प्रभु मुझे जानी आपकी खाते पूरी शिशु भक्ति गौर नारायण व्यास पूजा होता है वर्ष गत वर्ष जाए ड्रामा करते ड्रामा यम भट्टाचार्य जो रही अमक उद्धार ये नाटक करते सर्व भट्टाचार्य अद्वैताचार्य प्रभु बर्तमान गोपीनाथ महाराज से सर्व भट्टाचार्य पूरी दास पूजा होता जब से कहते सर्व भट्टाचार्य कहते प्रभु आप जानते आप कितनी खाती खाली जगन्नाथ मंदिर आप 56 करोड़ भोग खाती 52 बार खाती गोटे थर नुह कि दुई थर नुह 52 थर के खाइए 12 बटे 52 थर भगवान ये खाद्य ग्रहण करते ये खाली पूरी मंदिर कथा आप द्वारका थिला बेले 16108 राणी 16108 राणी के गृह आप खाद्य ग्रहण कर 16108 खाई खाद्य ग्रहण कर 16108 खाई तेणु ये भाव में प्रति गृह भगवान को खाद्य प्रदान करगवान खाद्य प्रदान किंतु एक खाद्य खाइले भगवान कहते आगे दि पत्र पुष्प फल तोयम जो मे भक्त तदहम व्याप्ति प्रभूतम अस्नामी प्रदात्म भगवत अनुभव अनुरोध करते मत खाया दि अल्प किसी दि पत्र दि फल दि फूल दि पाटे दि कि ना किसी राधा गोसाई महाराज कहती थे जो पांडव मैंने वनवास थे कौरव मैंने दुर्योधन बहुत इच्छा थी पांडव मान थे पिलादिन मारे चाहिए भीम को पांडव मान को हत्या करने सब व्यवस्था करते रक्षा गृह रखी बाणपत्रे जो भी निया रखे सब भाई सब पांडव मृत्यु बरण कले शुद्ध मत करदे भगवान कृष्ण बलराम को जा क्रंदन कर महाभारत से वर्णना कर समय जिते बड़े पांडव मैंने बनवास थे से समय दुर्वास मैंने पहुँचले जो रही हस्तिनापुर दुर्योधन बहुत सत्कार करते सत्कार कर बहुत तक खुशी कर दुर्वास जिते विदाय ने पचारे दुर्योधन को कौन तुम बड़ मंत्र मठ नि कि दुर्योधन कौन बर मांगे कह प्रभु मत जमी आप कृपा कले से मोर भाई मैंने बहुत कष्ट भोग कर ବନ୍ୟା ରହିଛନ୍ତି, ବହୁତ କଷ୍ଟ ଭୋଗ କରୁଛନ୍ତି, ତାଙ୍କୁ କୃପା କରିବେ ନା? ଠିକ ଅଛି, ପାଣ୍ଡବ କୃପା କରିବା ନା? ଏତିକି ମୋର ଅନୁରୋଧ, ସେତେବେଳେ ଖାଇସାରିଥିବ ସେତେବେଳେ ଯାଇ ପହଞ୍ଚିବେ। ପାଣ୍ଡବ ମାନେ ଯେତେବେଳେ ଗଲେ ବନବାସକୁ, ସେତେବେଳେ ଯୁଧିଷ୍ଠିର ମହାରାଜ ସୂର୍ଯ୍ୟଦେବଙ୍କୁ ପ୍ରାର୍ଥନା କରି ଗୋଟେ ପାତ୍ର ପ୍ରାପ୍ତ ହୋଇଥିଲେ, ଅକ୍ଷୟ ପାତ୍ର, ତମ୍ବା ପାତ୍ର, ଯେଉଁଥିରେ ଭୋଜନ କଲେ ଯେତେ ଲୋକ ଖାଇଲେ ଶେଷ ହେବ ନାହିଁ, କିନ୍ତୁ ଦ୍ରୌପଦୀ ଯଦି ଖାଦ୍ୟ ଗ୍ରହଣ କରିଦେବେ ତାହେଲେ ଆଉ ହେବ ନାହିଁ। ଏ କଥା ଜାଣିଛନ୍ତି ଦୁର୍ଯ୍ୟୋଧନ, ଚିନ୍ତା କରି କେମିତି 12 ବର୍ଷ ସରିବ, ଆଉ ଗୋଟେ ବର୍ଷ ଯେଉଁ ରହିଛି ଅଜ୍ଞାନ ଭାବରେ, ସେଇ ସମୟଟା ଯଦି ଧରିଦେବି ତାହେଲେ ପୁଣି ସେ 12 ବର୍ଷ ଯିବେ ବନବାସ, ଏଇଭଳି ଭାବରେ ଚିନ୍ତାରେ ରହିଛି ସେ। ତେଣୁ ଯେତେବେଳେ ଏ କଥା ଜାଣିକି ଖବର ପାଇକିରି ଦୁର୍ବାସନ ସେଥିପାଇଁ କହିଥିଲେ, ଦୁର୍ବାସା ସେ ପହଞ୍ଚିଗଲେ, ଜଣେ ଶିଷ୍ୟ ନୁହଁ କି ଦୁଇ ଜଣ ଶିଷ୍ୟ ନୁହଁ, 10,000 ଶିଷ୍ୟଙ୍କ ସହିତ ଆସି ପହଞ୍ଚିଗଲେ। ତେଣୁ ଯୁଧିଷ୍ଠିର ମହାରାଜ ଦେଖି ତାଙ୍କୁ ସମ୍ମାନ ପ୍ରଦର୍ଶନ କରି ତାକୁ ପ୍ରସାଦ ଗ୍ରହଣ କରିବା ପାଇଁ ନିମନ୍ତ୍ରଣ କଲେ। ଦୁର୍ବାସା ମୁଁ ଗଲେ ଯମୁନା ନଦୀରେ ସ୍ନାନ କରିବା ପାଇଁ। ତେଣୁ ଯୁଧିଷ୍ଠିର ମହାରାଜ ଆସି ପଚାରୁଛନ୍ତି ଦ୍ରୌପଦୀକୁ ଯେ ଦୁର୍ବାସା ମୁନି ଆସିଛନ୍ତି, ତାଙ୍କ 10,000 ଶିଷ୍ୟ ବର୍ତ୍ତମାନ ତାଙ୍କୁ କେମିତି କ'ଣ ଖାଇବାର ବ୍ୟବସ୍ଥା କରାଯିବ ନା? କିଛି ନାହିଁ ଖାଇବାକୁ, ସୁନ୍ କିଛି ନାହିଁ, ଭଗବାନଙ୍କୁ ସ୍ମରଣ କର। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ। ତେଣୁ ଭଗବାନ ଭାଇ ନେଇ ଆସିଲେ, ଦ୍ରୌପଦୀ ଦ୍ରୌପଦୀ ମୋତେ ବହୁତ କ୍ଷୁଧା, ମୋତେ ଖାଇବାକୁ ଦିଏ। ଦ୍ରୌପଦୀ କହିଲେ, ପ୍ରଭୁ ଏଇ ଖାଦ୍ୟ ସମସ୍ୟାର ସମାଧାନ ପାଇଁ ମୁଁ ଆପଣଙ୍କୁ ସ୍ମରଣ କରିଥିଲି, ଆପଣ ପୁଣି ଖାଦ୍ୟ ସମସ୍ୟା ଉପସ୍ଥାପନ କରୁଛନ୍ତି, ମୁଁ କିଛି ଶୁଣି ମୋତେ କିଛି ଖାଇବାକୁ ଦିଏ ତା'ପରେ ଯାଇ ଯେଉଁ କଥା। ଦ୍ରୌପଦୀ କହିଲେ, ଦେଖନ୍ତୁ ଆମର ଯେଉଁ ଖାଦ୍ୟ ପାତ୍ର ଥିଲା ଖାଇବା ପାଇଁ ସରିଲାଣି, ସଫା ସଫେଇ ସରିଲାଣି, ଦେଖ କ'ଣ ଥିବ। ଭଗବାନ ମିଳିଲା, ଦେଖିଲା ଗୋଟିଏ ପତ୍ରଟି ଥିଲା, ତେଣୁ ଗୋଟିଏ ପତ୍ର ମାନେ ସଫିସିଏଣ୍ଟ। ତେଣୁ ଭଗବାନ ଭଗବତ ଗୀତାରେ ଯେଉଁ କହିଲେ, ପତ୍ର ପୁଷ୍ପ ଫଳମ ତ୍ୱୟମ୍, ବହୁ ବଚନରେ କହିଲେ ନାହିଁ, ଏକ ବଚନରେ କହିଲେ ପତ୍ର। ଯେଉଁ ଥିଓରିଟିକାଲି କହିଛନ୍ତି ତାହା ଆମେ ପ୍ରାକ୍ଟିକାଲି ଦେଖେଇଦେବେ, ସଚେତନ। ତେଣୁ ଦ୍ରୌପଦୀ ଯେତେବେଳେ ସେ ପତ୍ରଟି ଦେଇଦେଲେ, ସେ ପତ୍ରଟି ଖାଇ ପାଣି ପିଇଦେଲେ, ଭଗବାନ ଠାକୁରି ମାରିଦେଲେ, ସନ୍ତୁଷ୍ଟ ହେଇଗଲେ। ତେଣୁ ଦୁର୍ବାସା ଏବଂ 10,000 ଶିଷ୍ୟ ଯେଉଁ ସ୍ନାନ କରୁଥିଲେ, ତାଙ୍କର ପେଟ ମଧ୍ୟ ପୁରିଗଲା। ଯସ୍ମିନ୍ ତୁଷ୍ଟି ଜଗତ ତୁଷ୍ଟ, ଯାହାଙ୍କର ସନ୍ତୁଷ୍ଟି ହେଇଗଲେ ସମସ୍ତ ଜଗତ ସନ୍ତୁଷ୍ଟ ହେଇଯାଏ। ତେଣୁ ଦୁର୍ବାସା ମୁନି ଏବଂ ତାଙ୍କର ଶିଷ୍ୟମାନେ, ବିଶେଷ ଭାବେ ଦୁର୍ବାସା ମୁନି ଚିନ୍ତା କରେ ଯେ ବର୍ତ୍ତମାନ ଦୁର୍ଯ୍ୟୋଧନ ବହୁତ ସେଭଳି କୂଟନୀତି ଗଲା, ସେଦିନ ପଟେ ପଠେଇଥିଲେ ପାଣ୍ଡବମାନଙ୍କ ପାଖକୁ ଖରାବେଳେ ପହଞ୍ଚିବା ପାଇଁ, ମାନେ କିଛି ଅପରାଧ ହେଇଥାନ୍ତା, ସେଥିପାଇଁ ବର୍ତ୍ତମାନ ମୋର ପେଟ ପୁରିଯାଇଛି, ତାଙ୍କର ମନେ ପଡ଼ିଗଲା। ଗୋଟେ ଥର ଅପରାଧ କରିଥିଲେ ବୈଷ୍ଣବମାନଙ୍କ ପାଖରେ ଅମ୍ବରୀଶ ମହାରାଜ, ଅମ୍ବରୀଶ ମହାରାଜଙ୍କ ପାଖରେ ଯେଉଁ ଅପରାଧ କରିଥିଲେ ବୃନ୍ଦାବନରେ, ରକ୍ଷା ଜୀବନ ରକ୍ଷା କେହି କରିପାରିଲେ ନାହିଁ, ସୁଦର୍ଶନ ଚକ୍ର ତାଙ୍କ ପ୍ରତି ଧାଇଁଲେ, ବହୁତ ବଡ଼ ଘଟଣା ଅଛି। ତେଣୁ ବର୍ତ୍ତମାନ ଆଜି ତାଙ୍କର ମନେ ପଡ଼ିଗଲା, ଆଉ ଗୋଟିଏ ବୈଷ୍ଣବ ଅପରାଧ କରିଥାନ୍ତି, ତେଣୁ ଏଥିରୁ ମୁକ୍ତି ପାଇ ପାଇକିରି ଶିଷ୍ୟମାନେ ଏବଂ ଗୁରୁ ସମସ୍ତେ କିଏ କୁଆଡ଼େ ଧାଇଁଲେ, କିଏ ଆକାଶ ପଥରେ ଧାଇଁଲେ, କିଏ ଜଳ ପଥରେ ବୁଡ଼ିକି ପଳେଇଲେ, କିଏ କୁଆଡ଼େ ଯଦି ପଳେଇଲେ ତାର ସେତେବେଳେ ରହିଲା ନାହିଁ। ଭଗବାନ କୃଷ୍ଣ କହିଲେ ଭୀଷ୍ମ ଭୀମକୁ, ଭୀମ ତାକୁ ଦେଖ ସେମାନେ କୁଆଡ଼େ ଗଲେ ଭାଇଆ, ଭୀମ ଭାଇଆ। ତେଣୁ ଯେତେବେଳେ ଭୀମ ଯାଇ ଦେଖିଲେ ଗଛ ଉପରେ ଝାଡ଼ି ଦେଖିଲେ କି କୁଆଡ଼େ ପଡ଼ିଯାଉଛନ୍ତି, ତେଣୁ ଏଇଭଳି ଭାବରେ ଗୋଟିଏ ପତ୍ରରେ ସନ୍ତୁଷ୍ଟ ହେଇଗଲେ ଭଗବାନ। ପତ୍ର ପୁଷ୍ପ, ଗୋଟିଏ ପୁଷ୍ପରେ ଭଗବାନ ସନ୍ତୁଷ୍ଟ ହେଇଯାନ୍ତି, ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଏ ଚତୁର୍ଥ ମନଙ୍କ କଥା, ଚତୁର୍ଥ ମନ ଯେ କି ତାମସ ମୁନିଙ୍କ ସମୟରେ ଏଇ ଲୀଳାଟି ହେଇଥିଲା, ଗଜରାଜ ଗଜରାଜ ଲୀଳା। ଗଜରାଜ ଚିନ୍ତା ଥାଇ ଗୋର ଜଣେଣା ଚକ୍ର ପେଶୀ ନକ୍ର ନାସି ଉଦ୍ଧାର। ତେଣୁ ପୂର୍ବ ଜନ୍ମରେ ସେ ଯେଉଁ ରାଜା ଥିଲେ ଇନ୍ଦ୍ରଧନ ରାଜା ଥିଲେ, ସେହି ସମୟରେ ସେ ଭଗବାନଙ୍କର ଆରାଧନା କରିଥିଲେ। ଅଗସ୍ତ୍ୟ ଋଷିଙ୍କର ଅଭିଶାପରେ ସେ ଆଜି ଗଜ ହୋଇଯାଇଛନ୍ତି। ତେଣୁ ବର୍ତ୍ତମାନ କୁମ୍ଭୀର ଦ୍ୱାରା କୁମ୍ଭୀର ମଧ୍ୟ ଅଭିଶାପଗ୍ରସ୍ତ। ତେଣୁ ବର୍ତ୍ତମାନ କୁମ୍ଭୀରଠାରୁ ମୁକ୍ତ ହେବା ପାଇଁ ବହୁତ ପ୍ରକାର ଚେଷ୍ଟା କରି ବିଫଳ ହେଲେ, 1000 ବର୍ଷରେ ଯୁଦ୍ଧ ହେଇକି ଯେତେବେଳେ ବିଫଳ ହେଲା, ସେତେବେଳେ ସେ ପୂର୍ବ ଜନ୍ମର ମୁକ୍ତି ନାଶ କରିଗଲା। ଭଗବାନଙ୍କୁ ସୃଷ୍ଟି କରିଥିଲେ ମନରେ, ସେଇଟା ମନେ ପଡ଼ିଗଲା। ତେଣୁ ଆପଣଙ୍କ ମୋଟରସାଇକେଲ ରଖିଛନ୍ତି କେଉଁ ରାସ୍ତାରେ? ତେଣୁ ସେ ସ୍ତୁତି ସବୁ ସ୍ମରଣ କଲେ, ଭଗବାନ ସ୍ତୁତି କଲେ, ଗଜ ଶରୀରରେ ମଧ୍ୟ ସ୍ତୁତି କଲେ। ତେଣୁ ଭଗବାନ ଆସି ପହଞ୍ଚିଗଲେ। ସେ ଅନ୍ତ ସରସୁର ବଳେନା ଦୁଇଟା ଆର୍ତ ଅଷ୍ଟମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି। ସ୍ୱନ୍ତସର ସେଇ ଯେଉଁ ରହିଛି ତ୍ରିକୁଟ ପର୍ବତ, ତ୍ରିକୁଟ କ୍ଷୀର ସମୁଦ୍ର ନିକଟରେ ଯେଉଁ ତ୍ରିକୁଟ ତିନୋଟି ପର୍ବତ ରହିଛି, ସେଇଥିରେ ଗୋଟେ ସରସ ଥିଲା, ଗୋଟେ ହ୍ରଦ ଥିଲା। ସେଇ ହ୍ରଦରେ ସ୍ନାନ କରୁଥିଲା ବେଳେ ଏ କୁମ୍ଭୀର କାମୁଡ଼ି ଧରିଥିଲା। ତେଣୁ ସ୍ୱନ୍ତସରସୀ ଦୁଇଟି ଆର୍ତ ଆର୍ତ ହେଇଥିବାରୁ ଭଗବାନ ପ୍ରାର୍ଥନା କରିଥିଲେ, ପ୍ରଭୁ ରକ୍ଷା କର, ନାରାୟଣ କୁଳ ଗୁରୁ ଭଗବାନ ନମସ୍ତେ। କଥା ପାଟିରୁ ବାହାରୁନି କାହିଁକିନା ବହୁତ ବର୍ଷ କରି ଯୁଦ୍ଧ କରି କୌଣସି ଖାଦ୍ୟ ପାନୀୟ ଗ୍ରହଣ ନ କରି ସେ ଦୁର୍ବଳ ହୋଇଯାଇଥିଲେ। ତେଣୁ ସନ୍ତ ସରସ ଦୁର୍ବଳ ଦୁଷ୍ଟ ଆସି ଭଗବାନ ଦର୍ଶନ କଲେ, ଦେଖିଲେ ଉପରେ ଭଗବାନ ଆସୁଛନ୍ତି କିଭଳି ଗରୁଡ଼ମତୀ, ଗରୁଡ଼ ପୃଷ୍ଠରେ ଆସୁଛନ୍ତି ଭଗବାନ। କ'ଣ ଚକ୍ରମ ହାତରେ, ଖ ଆକାଶରେ ଦେଖିଲେ ହାତରେ ଚକ୍ର ଘୁରୁଛି ସୁଦର୍ଶନ ଚକ୍ର। ତେଣୁ ଉତ୍କ୍ଷିପ୍ୟ ସାମ୍ବୁଦରମ ବୀର ମହାପୁଚ୍ଛା, ସେ ଯେଉଁ ତାଙ୍କର ସୁନ୍ଦରରେ ସେ ଗୋଟେ ପଦ୍ମଫୁଲରେ ତୋଳିଦେଲେ, ସରସରୁ ତୋଳିକିରି ଭଗବାନଙ୍କୁ ଦେଖେଇକିରି କହୁଛନ୍ତି, ପ୍ରଭୁ ନାରାୟଣ ଗୁରୁ ଭଗବାନ ନମସ୍ତେ। ହେ ନାରାୟଣ, ହେ ଅକ୍ଷୟ ଗୁରୁ, ହେ ଭଗବାନ, ମୁଁ ଆପଣ ପ୍ରଣାମ କରୁଛି। ଗୋଟିଏ ଫୁଲ ପ୍ରଦାନ କରିଦେଲେ ଭଗବାନ ସନ୍ତୁଷ୍ଟ ହୋଇଗଲେ, ତାକୁ ଉଦ୍ଧାର କରିଦେଲେ, ବଜରାଜକୁ ନେଇ ଡେଇଁ ପଡ଼ିଲେ। ଭଗବାନ ଚିନ୍ତା କରୁଥିଲେ, ଇଏ ଯେଉଁ ଗରୁଡ଼ର ଆଜି ସ୍ପିଡ଼ କମିଯାଇଛି, ଯେତେ ହାଇଏଷ୍ଟ ସ୍ପିଡ଼ ଲଗେଇଲେ ମଧ୍ୟ ତାକୁ ଲାଗିଲା ସ୍ପିଡ଼ଟା ଠିକ୍ ମତ ଭଗବାନ ଡେଇଁ ପଡ଼ିଲେ। ଡେଇଁ ପଡ଼ି ବଜରାଜ ଧରି ସୁନ୍ଦରକୁ ଧରି ଟାଙ୍କି ନେଇଗଲେ, କୂଳକୁ ନେଇଗଲେ, ଏବଂ ଚକ୍ରରେ କୁମ୍ଭୀରକୁ ଛେଦନ କରିଲେ, ତା ପାଟିକୁ ଛେଦନ କଲେ, ଏବଂ କୁମ୍ଭୀର ଋତୁବରଣ କଲେ, ତାର ସେ ଉଦ୍ଧାର ପାଇଲା। ପୂର୍ବ ଜନ୍ମରେ ସେ ଗନ୍ଧର୍ବ ଥିଲା, କୁହୁ ଗନ୍ଧର୍ବ ଥିଲା, ଦେବଳଦଶୀଙ୍କର ହିସାବରେ ସେ କୁମ୍ଭୀର ହୋଇଯାଇଥିଲା। ତେଣୁ ଆଜି ସେ ଉଦ୍ଧାର ପାଇ ଗନ୍ଧର୍ବକୁ ପୁଣି ପ୍ରାପ୍ତ ହେଲେ। ଶିଶୁ ଦାଦବେ ମହାରାଜ କହନ୍ତି, ସେ ଚାହିଁଥିଲେ ମଧ୍ୟ ଭଗବାନଙ୍କୁ ଯାଇପାରିଥାନ୍ତେ, କିନ୍ତୁ ଗନ୍ଧର୍ବ ହୋଇକି ରହିଲେ କାହିଁକି ନା ଭଗବାନ ବ୍ୟବସ୍ଥା କରିଦେଲେ। ସେ ଗନ୍ଧର୍ବ ହୋଇକି ଗନ୍ଧର୍ବ ଲୋକରେ ଆଜି ସେ ଭଗବାନଙ୍କ ଗୁଣଗାନ କରୁଛନ୍ତି। ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ କୃଷ୍ଣ, ହରେ ହରେ, ହରେ ରାମ, ହରେ ରାମ, ରାମ ରାମ, ହରେ। ଗନ୍ଧର୍ବ ଲୋକରେ ଭଗବାନଙ୍କର ଏହି ଲୀଳାକୁ ବର୍ଣ୍ଣନା କରୁଛନ୍ତି। ଭଗବାନଙ୍କର ଗୋଟିଏ ଲୀଳା ଯଦି ହେଇଛି, ସେ ଲୀଳା ସମସ୍ତେ ସେଠାକୁ ସ୍ମରଣ କରନ୍ତି। ଗନ୍ଧର୍ବ ଲୋକରେ ଆଜି ସେଇଟା ଆଲୋଚିତ ହେଉ ସବୁବେଳେ, କି ଭଗବାନ ହରି ରୂପରେ ଆସିଲେ, ଭଗବାନ ହରି ଏ ମନଙ୍କର ଅଲଗା ହରି ହରି ରୂପରେ ଆସି ଏ ଗଜରାଜକୁ ଉଦ୍ଧାର କରିଲେ। ଗଜରାଜ ଶରୀର ଆଉ କହିଲେ ନାହିଁ, ଶରୀରଟି ପରିବର୍ତ୍ତିତ ହୋଇଗଲା। ବୈକୁଣ୍ଠ ପାର୍ଶ୍ୱଦ, ବୈକୁଣ୍ଠ ପାର୍ଶ୍ୱଦ ମାନେ ଯେଉଁଭଳି ବିଷ୍ଣୁଙ୍କୁ ଭାଇ ଦେଖିବା ପାଇଁ, ଏହିଭଳି ଭାବରେ ହାତୀର ଶରୀରଟି ବିଷ୍ଣୁ ପାର୍ଶ୍ୱରେ ପରିଣତ ହୋଇଗଲା, ଆଉ ଶରୀର ରହିଲା ନାହିଁ, ଶରୀର ପରିବର୍ତ୍ତିତ ହୋଇଗଲା। ଭଗବାନଙ୍କୁ ଉଦ୍ଧାର କଲେ, ଗୋଟିଏ ପୁଷ୍ପରେ ଭଗବାନ ହାତୀକୁ ଉଦ୍ଧାର କରିଦେଲେ। ସେହିଭଳି ଭାବରେ ଫଳ ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ଏଇ ଫଳର ଉଦାହରଣ ଦିଆଯାଇଛି, ରାଧାଚରଣରେ କହୁଥିଲେ। ତେଣୁ ଭଗବାନ ରାମଚନ୍ଦ୍ର ଯେତେବେଳେ ଆସିଥିଲେ ସୀତାଙ୍କ ଅନ୍ୱେଷଣରେ, ସୀତେ ପ୍ରିୟେ ସୀତେ, ଏହିଭଳି ଭାବରେ ଅନ୍ୱେଷଣ କରି କର୍ଣ୍ଣ ଭ୍ରମଣ କରି ଯାଉଥିଲେ। ଶିବଜୀ ଦେଖିଲେ ଶିବଜୀ ଆସିଲେ ମାଳି ପର୍ବତରୁ ଆସି ଦେଖିଛନ୍ତି ଭଗବାନ ରାମଚନ୍ଦ୍ର ଏଭଳି ଭାବେ ସୀତାଙ୍କୁ ଆକର୍ଷଣ ଯାଉଛନ୍ତି, ଜାଣିଲେ ଭଗବାନ ଲୀଳା ଚାଲିଛି, ପୁରୁଷୋତ୍ତମ ଭଗବାନ ମର୍ଯ୍ୟାଦ ପୁରୁଷୋତ୍ତମ ତାଙ୍କ ଲୀଳା କରୁଛନ୍ତି, ଏକ ପ୍ରତିନିଧି ରଥ ଲୀଳା କରିଛନ୍ତି, ତେଣୁ ଶିବଜୀ ପ୍ରଣାମ କରି ଚାଲିଯାଉଛନ୍ତି। ତେଣୁ ସତୀଦେବୀ କହୁଛନ୍ତି ପ୍ରଭୁ କାହାକୁ ପ୍ରଣାମ କରୁଛନ୍ତି, ତେଣୁ ସେମାନେ ପଚାର କିଏ ମୋର ପ୍ରଭୁ, କିଏ ହେଉଛନ୍ତି ସେଇ ପ୍ରଭୁ ରାମଚନ୍ଦ୍ର ଭଗବାନ, ଇଏ ସେଇ ପ୍ରଭୁ କିଏ ଭଗବାନ, ଭଗବାନ ହେଲେ କ'ଣ ଏ ପାହାଡ଼ ପର୍ବତକୁ ତୁ ପଚାରନ୍ତି, ମୁଖ୍ୟ ରଥକୁ ତୁ ପଚାରନ୍ତି, ମୁଁ ସୀତା କରାଯାଉ କି ଭଗବାନ। ଶିବଜୀ କହିଲେ ମଧ୍ୟ ସତୀଦେବୀ ବୁଝିପାରିଲେ ନାହିଁ, ତେଣୁ ଶିବଜୀ କହିଲେ ଠିକ ଅଛି ନହେଲେ ତମେ ପରୀକ୍ଷା କରିବ କର, ତମେ ବୁଝିପାରୁନୁ ତାହେଲେ ଭଗବାନ କି ନାହିଁ ତମେ ନିଜେ ପରୀକ୍ଷା କରୁନୁ। ତେଣୁ ସତୀଦେବୀ ଆସିଲେ କିଭଳି ପରୀକ୍ଷା କଲେ, ନିଜକୁ ସୀତାଦେବୀ ରୂପରେ ପରିଣତ କରିଦେଲେ, ସୀତାଦେବୀ ରୂପରେ ଆସିକି ଭଗବାନ ରାମଚନ୍ଦ୍ର ଅନ୍ୱେଷଣ କରି ଯାଉଛନ୍ତି, ତାଙ୍କ ବିପରୀତ ଦିଗରେ ଆସି ପହଞ୍ଚିଗଲେ। ସେ ଭାବିଲେ ଇଏ ମଧ୍ୟ ମୋତେ ସୀତେଇ କହିକି ଆନନ୍ଦ ପ୍ରାପ୍ତ ହେଇଯିବ, ତାଙ୍କ କନ୍ଦର ବନ୍ଦ ହେଇଯିବ, ଏଇଭଳିଆ ଚିନ୍ତା କରୁଛନ୍ତି। ତେଣୁ ଭଗବାନ ରାମଚନ୍ଦ୍ର କହିଲେ ଦେବୀ, ଏ ସତୀଦେବୀ ଆପଣ ଏକୁଟିଆ କରୁଛନ୍ତି, ଶିବଜୀ କାହାନ୍ତି, ସେତେବେଳେ କହିଦେଲେ ସତୀଦେବୀଙ୍କର ମୁଣ୍ଡ ଖରାପ ହେଇଗଲା, କ'ଣ କରିବେ। ତେଣୁ ଫେରିକି ଆସିଲେ ଶିବଜୀ ପଚାରିଲେ ଭଗବାନ ବୋଲି ଜାଣିପାରିଲ କ'ଣ ପରୀକ୍ଷା କର, କ'ଣ ପରୀକ୍ଷା କରିବି, ଆପଣ ଯାହା କହିବେ ଆଉ ସେଟା କ'ଣ ବନ୍ଧ ଥାଉ, କିନ୍ତୁ ଶିବଜୀ ଜାଣିପାରିଲେ ସତୀ ନିଜକୁ ସୀତାରେ ପରିଣତ କରିଦେଇଛନ୍ତି, ତେଣୁ ସେ ତାକୁ ପତ୍ନୀ ରୂପରେ ଗ୍ରହଣ କଲେ ନାହିଁ, ମା ରୂପରେ ଗ୍ରହଣ କଲେ। ତେଣୁ ସତୀଦେବୀଙ୍କୁ ତାଙ୍କ ଶରୀର ତ୍ୟାଗ କରିବାକୁ ପଡ଼ିଲା, ଏଇ ଚତୁର୍ଥ ସ୍ଥାନରେ ବର୍ଣ୍ଣନା କରାଯାଇଛି। ଯାହା ଭଗବାନ ରାମଚନ୍ଦ୍ର ଏଇଭଳି ଭାବରେ ଅନ୍ୱେଷଣ ଯେତେବେଳେ ଆସି ପହଞ୍ଚିଗଲେ ଶବରୀଙ୍କର ଆଶ୍ରମ, ମାତା ମୁନିଙ୍କର ଆଶ୍ରମ, ସେଠି ଯେ ପହଞ୍ଚିଗଲେ ମାତା ମୁନିଙ୍କ ପାଖରେ ଶବରୀ ଜଣେ ଆଦିବାସୀ କନ୍ୟାସୀ ଥିଲେ, ବିବାହ ସମୟରେ ତାଙ୍କ ପିତା ବହୁତ ସବୁ କ'ଣ ଏଇ ଛେଳି ଫେଳି ସବୁ ରଖିଥିଲେ, ହତ୍ୟା କରାଯିବ, ଖାଇବାକୁ ଦିଆଯିବ, ମାଂସ ପରିବେଷଣ କରାଯିବ, ସେଇଥିପାଇଁ ସେ ବିବାହ ହୋଇକି ପଳେଇଲେ, ରାତିରେ ରାତି ପଳେଇ ଆସିଥିଲେ ଏବଂ ମାତା ମୁନିଙ୍କ ଆଶ୍ରମରେ ଆଶ୍ରୟ ନେଇଥିଲେ। ତେଣୁ ମାତା ମୁନିଙ୍କର ଯେଉଁ ଶିଷ୍ୟମାନେ ଥିଲେ ସେ ଦେଖିଲେ ଗୁରୁଦେବ ଏଇ ଗୋଟିଏ କନ୍ୟାପତି ତା ସାଙ୍ଗ କରୁଛନ୍ତି ବୋଲି ଭାବିକି ସେମାନଙ୍କୁ ଛାଡ଼ିଦେଲେ ପଳେଇଗଲେ, କିନ୍ତୁ ମାତା ମୁନି ତାକୁ ଆଶ୍ରୟ ଦେଇଥିଲେ। ତେଣୁ ସେ କହିଥିଲେ ତମେ ଭଗବାନଙ୍କର ଦର୍ଶନ, ତେଣୁ ଗୁରୁଙ୍କ ଦେଶ ପ୍ରସାଦ ଭଗ ପ୍ରସାଦ, ତେଣୁ ଶବରୀ ମା ଶବରୀ ସେ ସବୁବେଳେ ସେ ଆଶ୍ରୟକୁ ପରିଷ୍କାର କରୁଥିଲେ, ଭଗବାନଙ୍କର ଆଶୀର୍ବାଦ ଅନ୍ୱେଷଣ କରୁଥିଲେ, ଭଗବାନ ଆଜି ଆସିବେ ଏଇଭଳି ଭାବରେ ସବୁଦିନେ ଆଶ୍ରମକୁ ସଜାସଜି କରୁଥିଲେ। ତେଣୁ ଭଗବାନ ରାମଚନ୍ଦ୍ର ଆସି ପହଞ୍ଚିଗଲେ, ସେଦିନ ପହଞ୍ଚିଗଲେ ଭଗବାନ ପାଇଁ ଯେଉଁ ଖାଦ୍ୟ ପ୍ରସ୍ତୁତ କରିଥିଲେ, ଯେଉଁ ଆଣିଥିଲେ କୋଳି ବରକୋଳି ଆଣିଥିଲେ, ସେ ବରକୋଳିକୁ ଭଗବାନ ପ୍ରଦାନ କରୁଛନ୍ତି, କିଭଳି ନା ନିଜେ ଚାଖି ଖଟା କୋଳିକୁ ଫିଙ୍ଗିକରି ମିଠା କୋଳିକୁ ପ୍ରଦାନ କରୁଛନ୍ତି। ଝୁଟେ ବେ ସବରିକୁ ଖାଇବ, ଦୁର୍ଯ୍ୟୋଧନକୁ ମେବନା ଖାଏ ଭଗବାନ, ଏଭଳି ଦୁର୍ଯ୍ୟୋଧନ କୋ ମେବନ ଖାଏ ଝୁଟ ବୈଶ୍ୱରୀକୁ ଖାଏ ଏକ ପ୍ରେମ ପୂଜାରୀ ରାଧେ ଶ୍ୟାମ 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 ଭଗବାନ, ସେ ଅଇଁଠା କୋଳି ଖାଇ ଭଗବାନ ଆନନ୍ଦରେ ଖାଇଲେ ଭଗବାନ। ତେଣୁ ଏଇଭଳି ଭାବରେ ସେଭଳି ଉଦ୍ଧାର କରିଲେ, ସେଭଳି ଭାବରେ ନବମ ସୁନ୍ଦର ଭାଗବତରେ ରାଜା ରତିଦେବଙ୍କ କଥା ଆସିବ ଯେ ରାଜା ଗୋଟେ ଥିଲେ ମଧ୍ୟ 48 ଦିନ ଧରି କୌଣସି ଖାଦ୍ୟ ପାଇଲେ ନାହିଁ, ଭଗବାନ ପାଇଁ ପୂର୍ଣ୍ଣ ଭରସା ଥିଲା ତାଙ୍କର, ତେଣୁ 48 ଦିନ ଧରି କୌଣସି ଖାଦ୍ୟ ନ ପାଇ ଯେତେବେଳେ 48 ଦିନ ପରେ ଯେତେବେଳେ ଖାଦ୍ୟ ଗ୍ରହଣ କରୁଛନ୍ତି, ଖାଦ୍ୟ ମିଳିଲା ତାଙ୍କ ପାଖରେ ଭଗବାନଙ୍କ ବ୍ୟବସ୍ଥାରେ ଖାଦ୍ୟ ଗ୍ରହଣ କରିବା ପାଇଁ ବସିଛନ୍ତି, ଭଗବାନଙ୍କୁ ପରୀକ୍ଷା କରୁଛନ୍ତି, ବ୍ରହ୍ମା ବିଷ୍ଣୁ ଶିବ ତିନି ଜଣ ଆସି ପ୍ରକ୍ଷା କରୁଛନ୍ତି। ତିନି ଜଣ ଅତିଥି ଉପରେ ଆସି ପହଞ୍ଚିଲେ ତେଣୁ ସେ ସବୁ ଖାଦ୍ୟକୁ ପ୍ରଦାନ କରିଦେଲେ ତାଙ୍କୁ। ଅନ୍ତିମରେ ଯେଉଁ ଜଳ ଥିଲା ସେ ଜଳଟିକେ ପିଇକି ସେ ଜୀବନ ଧାରଣ କରିଥିଲେ, ମୃତ୍ୟୁବରଣ କରିବେ, କିନ୍ତୁ ସେଇ ଜଳ ପାଳନ କରା ମଧ୍ୟ ସେମାନେ ଆସି ପହଞ୍ଚିଗଲେ। ତେଣୁ ସେ ଜଳ ଗୋଟିଏ ସୂତ୍ର ଉପରେ ଆସି କୁକୁର ଭିତରେ ପାଣିକି ଆସି ପହଞ୍ଚିଲେ କହିଲେ ମୁଁ ବହୁତ ତୁଷାର୍ଥ, ମୋର କୁକୁରମାନଙ୍କୁ ତୁଷାର୍ଥ କହିବି ରଖିଦେ, ସେ ଜଳଟି ମଧ୍ୟ ପ୍ରଦାନ କରିଦେଲେ। ତେଣୁ ଭଗବାନ ଖୁସି ହେଇଗଲେ, ନିଜର ତାଙ୍କର ପ୍ରକୃତ ସ୍ୱରୂପ ଦେଖେଇ ରଖିଦେବକୁ। ତେଣୁ ଏଇଭଳି ଭାବରେ ପତ୍ରମ ପୁଷ୍ପମ ଫଳମ ଦ୍ୱୟମ୍, ଏଇ ଗୋଟିଏ ଗୋଟିଏ ପତ୍ରରେ ଭଗବାନ ସନ୍ତୁଷ୍ଟ ହେଇଯାଉଛନ୍ତି। ତେଣୁ ଏଇଭଳି ଭାବରେ ମହାପ୍ରଭୁ ଯେଉଁ ଶାରଙ୍କ ପାଖରେ ଖାଦ୍ୟ ଗ୍ରହଣ କରୁଥିଲେ ସେଇ ଲୀଳାକୁ ବର୍ଣ୍ଣନା କରାଯାଇଛି, ଖାଦ୍ୟ କେମିତି ଭଗବାନ ମହାପ୍ରଭୁ ଖାଉଥିଲେ। ଦ୍ୱାପର ଯୁଗ ପ୍ରସେସ ଏଇଭଳି ଭାବରେ ଭଗବାନଙ୍କର ଆରାଧନା କରାଯାଉଥିଲା। କିନ୍ତୁ କଳିଯୁଗର ଉପାୟ ହେଉଛି କଳୁକ ହରି କୀର୍ତ୍ତନା, ତୃତୀୟ ଧ୍ୟାୟ ବିଷ୍ଣୁ ତୃତୀୟ ମୁଖୀ ଦ୍ୱାପର ପରିଚର୍ଯ୍ୟା କଳୁକ ହରି କୀର୍ତ୍ତନା। କଳିଯୁଗରେ ସବୁ ପ୍ରକାର ଅସୁବିଧା ରହିଛି, ଧର୍ମ ଚାରିପାଦରୁ ତିନି ପାଦ ନଷ୍ଟ ହୋଇ ଆଉ ଯେଉଁ ଗୋଟିଏ ପାଦ ରହିଛି ସେ ମଧ୍ୟ ନଷ୍ଟ ହେବ। ତେଣୁ କଳିଯୁଗରେ ହରେ ନାମ ହରେ ନାମ ହରେ ନାମ ହେଇ କେବଳ କଳୁ ନାଶ୍ରୟ 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 ଗତିରଣଟା ଗୋପନାଥ ପୁରାଣରେ ଏଇଟା ବର୍ଣ୍ଣନା କରାଯାଇଛି। ତେଣୁ କଳିଯୁଗରେ ଏକମାତ୍ର ହେଉଛି ଭଗବାନଙ୍କ ନାମ। କିନ୍ତୁ ଏଠି ଯେଉଁ ଧ୍ୟାନ ବିଷୟରେ କୁହାଯାଇଛି ଏଠି ସତ୍ୟଯୁଗ କଥା, ସତ୍ୟଯୁଗର ଲୋକମାନେ ଯେଉଁଭଳି ଭାବରେ ତାଙ୍କର ଧର୍ମ ଥିଲା, ଧର୍ମ ଚାରିବାର ସୁରକ୍ଷିତ ଥିଲା, ଆୟୁଷ ଥିଲା, ତେଣୁ ସେମାନେ ଧ୍ୟାନ କରୁଥିଲେ। କିନ୍ତୁ ଏ ଧ୍ୟାନ ମଧ୍ୟ ଲୋକ କୁହନ୍ତି ଅର୍ଜୁନ ଯେତେବେଳେ ଶୁଣିବେ 5000 ବର୍ଷ ତଳର କଥା, ସେତେବେଳେ ଶୁଣିଛି କହିବେ ପ୍ରଭୁ ଏଇଟା ସମ୍ଭବ ନୁହଁ, ସେ 5000 ବର୍ଷ ତଳେ ମଧ୍ୟ ଆହୁରି ଉନ୍ନତ ସ୍ଥାନ ସ୍ଥିତି ଥିଲା, କିନ୍ତୁ ବର୍ତ୍ତମାନ ସ୍ଥିତି ଆହୁରି ଡିଗ୍ରେଡେସନ୍ ହେଇଛି, ଆହୁରି କ'ଣ ଅଧମ ଅତିପ୍ରାପ୍ତ ହେଇଛି, ଆଉ ବର୍ତ୍ତମାନ କଥା କ'ଣ କହିବା। କିନ୍ତୁ ଯାହା ହେଉ ଧ୍ୟାନ ବିଷୟରେ ଯେତେବେଳେ ଭଗବାନ କହୁଛନ୍ତି ସେତେବେଳେ ସେ କହୁଛନ୍ତି ଯେତେବେଳେ ନିଶ୍ଚଳଟି ମାନ, ଯେତେବେଳେ ଗୋଟେ କ'ଣ ଗୋଟେ ଇକୁଟିଆ ସ୍ଥାନକୁ ଯାଇ ନିର୍ଜନ ସ୍ଥାନକୁ ଯାଇ ଗୋଟେ ଆସନ ପକେଇବେ ଯେଉଁଟାକ ଅତି ନୀଚ ହୋଇନଥିବ ତ ଉଚ୍ଚ ହୋଇନଥିବ, ଚୈଳହୀନ ସେଥିରେ ଯେଉଁ ରହିଛି କ'ଣ ଦୂଷର ବାସ ପକେଇବେ ବା ବାଘ ଚମଡ଼ା ଇତ୍ୟାଦି ପକେଇ ତା ଉପରେ ବସିବେ, ଧ୍ୟାନ କରିବେ, ଏକ ସମକାୟ ଶିର ଗ୍ରୀବା ଶରୀର ଗ୍ରୀବା ସବୁ ଏକ ସରଳ ରେଖା ରହିବ, ସମ୍ପ୍ରେକ୍ଷ ନାସିକା ଏବଂ ନାସିକାର ଅଗ୍ରଭାଗକୁ ଦର୍ଶନ କରିବେ, ଦେଖିବେ ପୁରା ଚକ୍ଷୁ ବନ୍ଦ ହେବ ନାହିଁ, ପୁରା ଖୋଲା ଖୋଲା ହେବ ନାହିଁ, ଏଇଭଳି ଭାବରେ ଏହି ସ୍ଥିତିରେ ରହି ଧ୍ୟାନ କରିବେ, ଓମ୍ ଇତି କାକର ଓମ୍ ପ୍ରଣବ ଧ୍ୟାନ କରିବେ। ତେଣୁ ଏହିସବୁ ଧ୍ୟାନ କଲାବେଳେ ମନ ଯେତେବେଳେ ନିଶ୍ଚଳ ମାନେ ଚାଲିଯାଉଥିବ ସେତେବେଳେ ଯଦ ନିଶ୍ଚଳଟି ମନ ଚଞ୍ଚଳ ନଷ୍ଟ, ମନ ସବୁବେଳେ ଚଞ୍ଚଳ, ଲକ୍ଷ୍ମୀଦେବୀ ଚଞ୍ଚଳ ବୋଲି କହିଲା, ମନ ଯେହେତୁ ଚଞ୍ଚଳ, ମନ ହେଉଛି ଭଗବାନଙ୍କର ବିଭୂତି ଇନ୍ଦ୍ରିୟାଣ ମନଃଶାସ୍ତ୍ରୀ ଭଗବତ ଦଶମଧ୍ୟରେ ଭଗବାନ କହିଲେ, ତେଣୁ ଲକ୍ଷ୍ମୀଦେବୀ ମଧ୍ୟ ଭଗବାନଙ୍କର ବିଭୂତି, ସେ ମଧ୍ୟ ସେଇ ଚଞ୍ଚଳା, ଲକ୍ଷ୍ମୀଦେବୀ ଚଞ୍ଚଳା କହିଲା, ଲକ୍ଷ୍ମୀଦେବୀ ଚଞ୍ଚଳା, ତେଣୁ ଆଜି ଯେ ରାଜେନ୍ଦ୍ର ଆସନେ କାଲି ସେ ଫକୀର, ଆଜି ଜଣେ ବହୁତ ଅନେକ ବ୍ୟକ୍ତି ହେଇଥାଇପାରନ୍ତି, ଆମର ଅଛନ୍ତି କିଏ ତା ନା କ'ଣ ଯେଉଁ ଇଂଲଣ୍ଡରୁ ପଳେଇଛନ୍ତି ବର୍ତ୍ତମାନ ତାଙ୍କୁ ବନ୍ଦୀ କରାଯିବ, ସେ ଯେଉଁ କିନ୍ତୁ ଆଜି ତାଙ୍କର କିଛି ନାହିଁ, ବନ୍ଦୀ ହେଇକି ବନ୍ଦୀ ହେବା ପାଇଁ ସବୁ ଚାଲିଛି ଯିବା, ସବୁ ପଲିଟିସିଆନ୍ ବସ ଜାଣିନି, କିନ୍ତୁ ଏଇଭଳି ଭାବରେ ଥିଲା ତାଙ୍କ କଥା, କିଛି ଧନ ଥିଲା କିନ୍ତୁ କିଛି ନାହିଁ ତାଙ୍କ ପାଖରେ ମାଲିଆ। ଯାହା ହଉ ଏଇ ଲକ୍ଷ୍ମୀ ଦେବୀ ଚଞ୍ଚଳା, କିନ୍ତୁ ଲକ୍ଷ୍ମୀ ଦେବୀ ଯେଉଁ ନାରାୟଣଙ୍କ ସେବାରେ ବ୍ରତ ହେଇଯାଆନ୍ତି ସେତେବେଳେ ଅଚଞ୍ଚଳ ହେଇଯାଆନ୍ତି, ସ୍ଥିର ହେଇଯାଆନ୍ତି। ସେଇଭଳି ଭାବରେ ମନ ଯଦି ଆମର ଚଞ୍ଚଳ କିନ୍ତୁ ଶରୀର ମନ କୃଷ୍ଣ ପଦାର ବିନ୍ଦୁ ଭଗବାନ ପାଦରେ ଯଦି ମନଟାକୁ ଲଗେଇଦେବା ତାହେଲେ ମନଟି ସ୍ଥିର ହେଇଯିବ।
କିନ୍ତୁ ଯେତେବେଳେ ଅଭ୍ୟାସ କରୁଛେ, ଯେତେବେଳେ ଧ୍ୟାନ କରୁଛେ, ମନ ସବୁବେଳେ ଚାଲିଯାଉଥିବ ଦୂରକୁ। ତେଣୁ ଭଗବାନ ବି କହୁଛନ୍ତି ନିଶ୍ଚଳ ଦେଇ ମନ ଚଞ୍ଚଳ ଅସ୍ଥିର, ମନ ଚଞ୍ଚଳ ସେ ଅସ୍ଥିର, ସେ ମନକୁ ପୁଣି ତତ୍ତ୍ୱ ନିୟମ ହେଇ ତଥା ଆତ୍ମନେୟ ବସନ୍ତ ରହେ। ସେ ଯେତେବେଳେ ଆଉ ଚାଲିଯାଉଛି ପୁଣି ତାକୁ ଆଣିକି ଭଗବାନ ପାଦକୁ ଡବା, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ। ଏଇଭଳି ଭାବରେ ମନକୁ ନିଜର ବସରେ କରିବ, ନିଜ ଅଭିନୟ କରିବ, ଏସବୁ ଧ୍ୟାନ ଯୋଗ ବିଷୟରେ ବର୍ଣ୍ଣନା କରାଯିବ। ଭଗବତ ଆମର ହଉ ନାହିଁ ଏଠାରେ, କିନ୍ତୁ ଆମର ତ ସମୟ ଅଛି, ଆମର ତ ଦାୟିତ୍ୱ ରହୁଛି, ଆମେ ସବୁ ରୂପାଦ ନିୟମ କରିଛନ୍ତି ସେ ନିୟମ ଅନୁସାରେ କାର୍ଯ୍ୟ କରିବା। ତେଣୁ ଆଜି ଆମେ ଭଗବତୀତା ପାଠ କଲେ, ଭଗବତୀତା ପାଠ କରିଲା ବେଳକୁ ଏ ପେଜ୍ଟି ମାରିଲା, ଏଇ କାଗଜଟି ମାରିଲା, ଏଇ ଶ୍ଳୋକଟି ପାଠ କଲେ କୁହାଯାଏ ମହାତ୍ମା ଗାନ୍ଧୀଙ୍କ କଥା, ମହାତ୍ମା ଗାନ୍ଧୀ ସେବେ ଭଗବତୀତାକୁ ଧରିଥାନ୍ତି। ତାଙ୍କର ସେଥିରୁ କିଛି ଅସୁବିଧା ହୁଏ ଯେ ଗୋଟିଏ ଯେତେବେଳେ ଓଲ୍ଟେଇ ଦିଅନ୍ତି, ଯେଉଁ ଶ୍ଳୋକଟି ପଢ଼ନ୍ତି ତାଙ୍କ ସମସ୍ୟାର ସମାଧାନ ହୋଇଯାଏ। ଭଗବଦ୍ଗୀତାରେ ସମସ୍ତ ଜ୍ଞାନ ରହିଛି, ସବୁକିଛି ପୂରଣ କରିପାରିବେ। ସର୍ବୋପନିଷଦ ଗାଭ ଦୁଗ୍ଧା ଗୋପାଳ ନନ୍ଦନ ପାର୍ଥ ବର୍ଷା ଯଦି ଭୋକ୍ତା ଦୁଗ୍ଧ ଗୀତା ମୃତ ମହତ୍, ଏ ଅମୃତ ଆମ ନିହାର ଆସିଗଲେ କ୍ଷୀର ନେବା ପାଇଁ। ଇଏ ଦୁଗ୍ଧ ଉପନିଷଦ ଦୁଗ୍ଧ ହେଉଛି ଭଗବଦ୍ଗୀତା। ତେଣୁ ଏଥିରେ ସମସ୍ତଙ୍କର ସବୁ କାମନା ପୂରଣ ହେଇପାରିବ। ତେଣୁ ଆଜି ଭଗବାନ ରାମଚନ୍ଦ୍ର କୃପାରୁ, ଗୁରୁଦେବ କୃପାରୁ ଆଜି ଆମେ ଏ ଭଗବଦ୍ଗୀତାର ଷଷ୍ଠ ଅଧ୍ୟାୟ ଅଠାବିଶ ଶ୍ଳୋକ ପାଠ କଲେ ଆସନ୍ତାକାଲିଠାରୁ ପୁଣି ଆରମ୍ଭ କରିବା ସମାନ ଭାବରେ। ଆପଣମାନଙ୍କୁ ବହୁତ ଧନ୍ୟବାଦ, ଆଜି ଗୀତା କ୍ଲାସ୍ କରିଦେଇଛନ୍ତି, ଆମର ସମୟ ହେଇଯାଇଛି। କ୍ଲାସ୍କୁ ଶ୍ରଣ୍ଡା ପୂର୍ବରୁ ପଚାରିବା କାହାର ପ୍ରଶ୍ନ ଅଛି?
କହିଲେ ତାଙ୍କ ଧର୍ମ ସେ ପ୍ରୋଗ୍ରାମ ଦେଖା କହିଛନ୍ତି, ସେ ପ୍ରଭାବ କହିଛନ୍ତି ତାଙ୍କ ଧର୍ମ ସେଇଟା ଅଛି, ଆଉ ମୁଁ କରିପାରିବି ନାହିଁ। କିନ୍ତୁ ମହାତ୍ମା ଗାନ୍ଧୀ ଯଦିଓ ପ୍ରୋଗ୍ରାମରେ ତାଙ୍କର ଗୋଟେ ପ୍ରଶ୍ନ ପଚାରନ୍ତି, ମହାତ୍ମା ଗାନ୍ଧୀ ଯଦିଓ ସେ ରାମରାଜ୍ୟ ପ୍ରାର୍ଥନା କରୁଥିଲେ କିନ୍ତୁ ରାମକୁ ରଖିନଥିଲେ, ତେଣୁ ମହାତ୍ମା ଗାନ୍ଧୀଙ୍କର ପଲିସିଟା ଠିକ୍ ନୁହଁ। ଭଗବଦ୍ଗୀତାରେ ଭଗବାନ ହିଂସା ଯୁଦ୍ଧ କରିବା ପାଇଁ କହିଛନ୍ତି, କିନ୍ତୁ ଭଗବଦ୍ଗୀତାକୁ ଦେଖେଇ ହିଂସା ଆଚରଣ କରୁଥିଲେ, ଓଲଟା କରୁଥିଲେ। ପ୍ରଭୁ ତାଙ୍କର ନାଥରାମ ସେ ତାଙ୍କୁ ହତ୍ୟା କରିଥିଲେ, ତା ପୂର୍ବରୁ ମାସ ପୂର୍ବରୁ ନା କେତେ ପୂର୍ବାଞ୍ଚଳରେ ଚିଠି ଲେଖିଥିଲେ ଯେ ଆପଣ ବର୍ତ୍ତମାନ ଯେତିକି ଆପଣଙ୍କର ରହିଛି ଲୋକମାନଙ୍କୁ ସମ୍ମାନ କରୁଛନ୍ତି, ବର୍ତ୍ତମାନ ସେ ରାଜନୀତିରୁ ବିଦାୟ ନେଇକି ବର୍ତ୍ତମାନ କଥା ପଚାର କରି ଆମ ସାଙ୍ଗରେ ଆସନ୍ତୁ, ଆମେ ଭଗବାନ କଥା ପଚାର କରିବା। କିନ୍ତୁ ସେ ଶୁଣିନଥିଲେ, ତାର ଗୋଟିଏ ମାସ ପରେ ସେ ମୃତ୍ୟୁବରଣ କଲେ।
ଶବରୀଟା ତାଙ୍କ ପୂର୍ବ ଜନ୍ମରେ ପ୍ରଭୁ ରାଜ ପରିବାର ଜନ୍ମ
ଦେଲା, ମୁଁ ଶୁଣୁଥିଲି ଶବରୀ ହରଦର ମହାରାଜ କହୁଥିଲେ, ଶବରୀ ପୂର୍ବ ଜନ୍ମରେ ରାଜକନ୍ୟା ଥିଲେ କିନ୍ତୁ ଭଗବାନଙ୍କୁ ପ୍ରାପ୍ତ ହେଇପାରିନଥିଲେ, ସେଥିପାଇଁ ସେ ଏ ଯେଉଁ ରହିଛି ଆମର କାଶୀରେ ଯେଉଁ ରହିଛନ୍ତି ଆମର ତ୍ରିବେଣୀ ଯେଉଁ ରହିଛି ପ୍ରାୟ ପ୍ରୟାଗରାଜରେ, ସେଇଠି ସେ ଶରୀରକୁ ତ୍ୟାଗ କରିଦେଇଥିଲେ, ଆତ୍ମହତ୍ୟା କରିଥିଲେ। ପର ଜନ୍ମରେ ସେ ସବରିକିରେ ଆସିଲେ, ତେଣୁ ସେ ଜନ୍ମରେ ସେ ଭଗବାନ ଆଚରଣକୁ ପ୍ରାପ୍ତ ହେଲେ।
ଆଉ ପୁଣି କହନ୍ତି ଅପ୍ସରା ଥିଲେ ତାଙ୍କ ଆଉ ପୂର୍ବ ଜନ୍ମରେ ବୋଲି,
ପୂର୍ବ ଜନ୍ମରେ
ମୁଁ କାହିଁକି କଥା ପଚାରୁଛି ପ୍ରଭୁ, ଆମର ଆମେ ସେଇ ସବର ସମୟର ତେଣୁକରି ତାଙ୍କର ଠିକଣାଟା କେହି ପାଉନାହାନ୍ତି।
ମୁଁ ଏବେ ଯାଇଥିଲି ସପୁତ୍ରା ବୋଲି ଗୋଟେ ଅଛି ବମ୍ବେରୁ, କେତେ ଦୂରରେ ପଡ଼ିବ ସେଇଟା, ସେଇଠି ସେଠୁ ଆଉ କିଛି ବାଟ ଗଲେ ପଡ଼ିବ ଶବରୀଙ୍କର ଧାମ, ସେଇଠି ମାତାମୁନିଙ୍କର ଆଶ୍ରମ, ସେମିତି ଯାଇଥିଲେ ସେଠିକି ଆମକୁ ଆସିଥିଲା ଡେନମାର୍କରୁ, ଆମେ ସେଠି ଯାଇଥିଲୁ, ସେଠି ଦର୍ଶନ କରିକି ଆସିଲୁ ଭଗବାନ ରାମଚନ୍ଦ୍ରଙ୍କ ଲୀଳା କରି ସେଇଠି ସାଇତ ନାସିକରେ, ନାସିକରେ ଭଗବାନ ଯେଉଁ ରହିଛି ପଞ୍ଚବଟୀ ଇତ୍ୟାଦି ନେଇଯାଇଥିଲୁ ସେଠୁ, ଆମେ
ସେସବୁ ତାଙ୍କ ସେସବୁ ନାଁ ଚପଡ଼ାଇଛୁ ସେମାନେ ଦେଖିବାକୁ ପଡ଼ିବ ପୁରାଣ ଦେଖିଲେ ଜଣାପଡ଼ିବ
ଗୌରବ।